ଥିବା ହୋ ମନିଆ ତୋର ସେଇ ବେଦୀ ଠାରେ ସଜା ହେବ ଜୁଇ ମୋର ଆମ ଗାଁ ମଶାଣୀରେ ସବୁ ହବ ଲୋନୁ
ଜୁହାର ଜେ ମା ସମ୍ମିଳିତ ଫ୍ୟାନ୍ସ ମାନେ ଆଜିର ନୂଆ ଭିଡିଓରେ ଆପଣଙ୍କୁ ସ୍ୱାଗତ। ଆଜିର ଭିଡିଓ ବହୁତ ଖାସ ହେଇଛି, ତ ଭିଡିଓ କେ ଲାଷ୍ଟ ଦେଖେ ସ୍କିପ୍ ନି କରେ। ତ ଫ୍ୟାନ୍ସ ମାନେ ଯେତେ ନୂଆ ନୂଆ ସଙ୍ଗର ଅପଡେଟ୍ ଆସେ ତ ଫାଷ୍ଟ ଦର୍ଶକ ଦେବା ଚେଷ୍ଟା କରସୁ। ତ ଫାଇନାଲ ଫେର ଗୋଟେ ଏନ୍ତା ଓଡ଼ିଶାର ଗୋଟେ ଏନ୍ତା ଲିଜେଣ୍ଡାରୀ ସିଙ୍ଗର ଯିଏକି ହ୍ୟୁମନ ସାଗର ଆପଣ ଜାଣିଥିବେ, ଯିଏକି ବର୍ତ୍ତମାନ ଆଉ ନାଇଁ ଆଉ ତାଙ୍କ ଲାଷ୍ଟ ସଙ୍ଗଟି ଯେନ୍ତାକି ରିଲିଜ କରାହେଇଛି। ତ ସଙ୍ଗର ଟେଟି ଯେନ୍ତା ରଖାଯାଇଛି ସାମୁକା 2.0 ବହୁତ ସୁନ୍ଦର ସଙ୍ଗଟି ଗାଇଛୁ। ତ ସଙ୍ଗୀତ ଯିଏକି ବହୁତ ସୁନ୍ଦର ଗାଇଛନ୍ ହ୍ୟୁମନ ସାଗର, ବହୁତ ସୁନ୍ଦର ସଙ୍ଗୀତ ଲେଖିଛନ୍, ବହୁତ ସୁନ୍ଦର ଲେଖିଛନ୍ ସାୟର ସମୀର, ବହୁତ ସୁନ୍ଦର ମ୍ୟୁଜିକ ଦେଇଛନ୍ ବିନୋଦ ମାଝୀ, ଆଉ ନିଜକୁ ପ୍ରଡ୍ୟୁସର ଅଛନ୍ ଲକି। ଆଉ ସଙ୍ଗଟା ଯେନ୍ଟାକି ଫାଇନାଲି 2 ସଙ୍ଗଟା ରିଲିଜ କରା ହେଇଯାଇଛି। ଆଉ ସଙ୍ଗଟା ଯେନ୍ଟାକି LP ଷ୍ଟୁଡ଼ିଓ ୟୁଟ୍ୟୁବ ଚ୍ୟାନେଲ ଆସିଛି, ତ ମୋର ଡିସ୍କ୍ରିପସନ୍ ଲିଙ୍କ ଦେଇଦେଇଛେ ସଙ୍ଗର, ଆପଣ ଚେକ୍ ଆଉଟ୍ କରୁନ। ଆଉ ହ୍ୟୁମନ ସାଗର ସାର ଏଇଟା ଲାଷ୍ଟ ସଙ୍ଗେ ବହୁତ ସୁନ୍ଦର ଲାଗୁଛେ। ଆଉ LP ଷ୍ଟୁଡ଼ିଓ ୟୁଟ୍ୟୁବ ଚ୍ୟାନେଲକେ ଆପଣ ସବସ୍କ୍ରାଇବ ନି କଲେ ସବସ୍କ୍ରାଇବ କରି ରଖିଥିବେ, ତାହେଲେ ୟୁଟ୍ୟୁବ ଚ୍ୟାନେଲ ଯେତେ ନୂଆ ନୂଆ ସମ୍ଭାବ୍ୟ ସଙ୍ଗ ମାନେ ଆସିବା ତ ଫାଷ୍ଟ ଅଫ୍ ଆପଣଙ୍କ ଫୋନ୍କେ ପହଞ୍ଚିଯିବ। ତ ସଙ୍ଗେ ଆପଣ ଦେଖିପାରିବେ, ଶୁଣିପାରେ, ଏନ୍ଜୟ କରିପାରିବେ। ତ LP ଷ୍ଟୁଡ଼ିଓ ୟୁଟ୍ୟୁବ ଚ୍ୟାନେଲକେ ସବସ୍କ୍ରାଇବ କରବାକେ ନି ଭୁଲିବେ। ତ ଫେସ୍ ମାନେ ଆମ ଓଡ଼ିଶାରେ ବର୍ତ୍ତମାନ ଯିଏକି ହ୍ୟୁମନ ସାଗର ଗୋଟେ ଟ୍ୟାଲେଣ୍ଟେଡ୍, ଆମର ଓଡ଼ିଶା ଗୋଟେ ହୀରାକେ ହଜେଇ ଦେଇଛି ଆଜି, ବହୁତ ଖରାପ ଲାଗୁଛି ଭାଇ। ହ୍ୟୁମନ ସାଗର ଜଣେ ଏନ୍ତା ସିଙ୍ଗରଟେ ଯେନ୍ ଆପଣ ଶୁଣିଥିବେ, ଯେତେ ଫିଲ୍ମ ନୂଆ ନୂଆ ଫିଲ୍ମ ଯେତେ ଓଡ଼ିଆ ମୁଭିମାନେ ଆସି ସମ୍ବଲପୁରୀ ସଙ୍ଗ ମାନେ ସବୁ ତାଙ୍କର ପରଫେକ୍ଟ ଆଉ ହିଟ୍ ବ୍ଲଗ୍ ଅଷ୍ଟର ସବୁ ମାନେ ଶୁଣିଦେଇଛ। ତ ବର୍ତ୍ତମାନ ସେ ନାଇଁ ସଙ୍ଗ ମାନେ ବହୁତ ମିସ୍ ଲାଗୁଛି, ବହୁତ ମିସ୍ ଲାଗୁଛି। ଆପଣ ମାନେ ତାଙ୍କ ଯେତେ ସଙ୍ଗ ମାନେ ଆସି ସେତେବେଳେ ଶୁଣୁ, ଓଇ ସଙ୍ଗ ବି ବହୁତ ସୁନ୍ଦର ହେଇଛି ସାମୁକା 2.0। ଓଇ ସଙ୍ଗ ଆପଣ ବହୁତ ପରିମାଣ ସପୋର୍ଟ କରନ୍ତୁ, ପିଆର ଦିଅନ୍ତୁ। ଆଉ ଯେତେ ନୂଆ ନୂଆ ସଙ୍ଗର ଅପଡେଟ୍ ବି ଆସି ଫାଷ୍ଟ ରେ ଦର୍ଶକ ଦେବାକୁ ଚେଷ୍ଟା କରୁଛୁ। ତ ନୂଆ ନୂଆ ସଙ୍ଗଙ୍କୁ ଆପଣ ସପୋର୍ଟ ଦିଅନ୍, ପିଆର ଦିଅନ୍, ଏନ୍ଜୟ କରୁନ୍, ଆମର ଓଡ଼ିଶାକେ ଆଖିନି କରିଦିଅନ୍। ଆଉ ଏଇ ସଙ୍ଗ ବହୁତ ସୁନ୍ଦର ହେଇଛି। ତ ଫ୍ରେଣ୍ଡସ୍ ମାନେ ଭିଡ଼ିଓଟା କେନ୍ତା ଲାଗ୍ଲା, ଭିଡ଼ିଓଟା ଯଦି ଭଲ ଲାଗ୍ଲା ତ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ଆର ଏନ୍ତା ନୂଆ ନୂଆ ସଙ୍ଗର ଅପଡେଟ୍ ପାଇବା ଲାଗି ମୋର ୟୁଟ୍ୟୁବ ଚ୍ୟାନେଲକେ ସବସ୍କ୍ରାଇବ କରିଦେବେ। ତ ଫ୍ରେଣ୍ଡସ୍ ମାନେ ଫେରାଇ ଭେଟମା ଏନ୍ତା ଏନ୍ତା ନୂଆ ନୂଆ ଭିଡ଼ିଓରେ।